ओम शांति। 13/8/2025 आजिरो साकारो महावाक्य मीठे बच्चे ब्रह्मा हेउछन्ते अकाल मुरत बाबांकर कथा वार्ता चलप्रचल हेउथिबा सिंहासन जेतेबेले से ब्रह्मांक शरीर रे आसन्ते सेतेबेले तुम ब्राह्मण मानंको रचना करिथान्ते। प्रश्न: बुद्धिवान संतान माने क्यों रहस्य को बुझी ठीक रीति रे बुझाई पारिबे? उत्तर: ब्रह्मा किए एवं से ब्रह्मारु विष्णु किपरि हेउछन्ते। प्रजापिता ब्रह्मा एठारे अछन्ते, से कौनसी देवता नुहन्ते। ब्रह्मा ही ब्राह्मण मानंक द्वारा ज्ञान यज्ञ रचना करिछन्ते। एही सबु रहस्य बुद्धिमान संतान माने ही बुझी बुझाई पारिबे। अश्वारोही एवं पदादिक माने एथिरे तो द्वंद्वरे पड़िबे। गीत: ओम नमः शिवाय। ओम शांति। भक्तिरे जणंकर ही महिमा गान करिथान्ति। महिमा तो गान करिथान्ति ना, किंतु ना तांकु जानिछन्ति ना तांकर यथार्थ परिचय को जानिछन्ति। जदि यथार्थ महिमा को जानिथान्ते तेबे वर्णना निश्चय करिथान्ते। तुमे संतान माने जानिछ सर्वोच्च हेउछन्ति भगवान, मुख्य हेउछि तांकर चित्र। ब्रह्मांकर संतान मध्य थिबे ना, तुमे समस्ते हेउछ ब्राह्मण। ब्रह्मांकु मध्य ब्राह्मण ही जानिपारिबे, आउ केही जानिपारिबे नाही। सेथिपाई द्वंद्वरे पडुछन्ति, कहुछन्ति ये किपरि ब्रह्मा होइपारिबे। ब्रह्मांकु सूक्ष्म बतन वासी रूपे देखाइछन्ति। वास्तवरे प्रजापिता सूक्ष्म बतन रे रही पारिबे नाही। सेठारे तो प्रजा रचना हेउ नाही। एही सम्बन्धरे तुम सहित बहुत वाद विवाद मध्य करुछन्ति। बुझाइबा दरकार ब्रह्मा एवं ब्राह्मण वास्तवरे अछन्ति ना। जेपरि ख्रीष्टंक ठारु ख्रीष्टियान अक्षर बाहरिछि, बुद्धंक ठारु बौद्धी, इब्राहिमंक ठारु इस्लामी, सेहिपरि प्रजापिता ब्रह्मांक ठारु ब्राह्मण प्रसिद्ध अछन्ति। आदिदेव हेउछन्ति ब्रह्मा। वास्तवरे ब्रह्मांकु देवता बोली कहिपारिबा नाही, एहा मध्य भूल। जिए निजकु ब्राह्मण बोलौछन्ति तांकु पचारिबा दरकार, ब्रह्मा केउठारु आसिले, से कहार रचना, ब्रह्मांकु किए सृष्टि करिछन्ति। एकथा केबे केही कहिपारिबे नाही, जाणि ही नाहांति। एकथा मध्य तुमे माने जानिछ, शिव बाबांकर जिए रथ होइछन्ति जेउथिरे से प्रवेश करिथान्ति, ये हेउछन्ति सही आत्मा जे राजकुमार कृष्ण होइथिले। 84 जन्म परे ये आसी ब्रह्मा होइछन्ति। यहांकर जन्म पत्रीर नाम अलगा थिबो, काहिंकि ना से तो हेउछन्ति मनुष्य ना। पुणि यहांको शरीर रे प्रवेश करिबा द्वारा यहांको नाम ब्रह्मा रखुछन्ति। एकथा मध्य पिला माने जानिछन्ति, सीए ब्रह्मा हेउछन्ति विष्णुंकर रूप, से नारायण हेउछन्ति ना। 84 जन्मर अंतिमरे मध्य साधारण रथर, एही शरीर सबु आत्मा मानंकर रथ, अकाल मुरतकर चालिला बुलिलार सिंहासन। सिख लोक माने पुणि अकाल तख्त तयारी करि दैछन्ति, ताकु अकाल तख्त कहुछन्ति। एठारु भ्रुकुटित हेउछि अकाल तख्त। वास्तवरे अकाल तख्त समस्तंकर रहिछि। आत्मा माने समस्ते हेउछन्ति अकाल मुरत। सर्वोच्च भगवानंकु एही रथ आवश्यक ना। रथरे प्रवेश करी बसी ज्ञान देउछन्ति, तांकु ही ज्ञान सागर कुहाजाए। रचयिता एवं रचनार आदि मध्य अंतर ज्ञान देउछन्ति। नलेजफुल रो अर्थ कौनसी अंतर्यामी अथवा सर्वज्ञाता नुहे। सर्वव्यापी रो अर्थ अलगा एवं सर्वज्ञातार अर्थ अलगा। मनुष्य तो सबु किछि मिसाई जहाँ आसुची ताहा कही चालीछि। एबे तुमे माने जानुछ ଆମେ ସବୁ ହେଉଛୁ ବ୍ରାହ୍ମଣ, ବ୍ରହ୍ମାଙ୍କର ସନ୍ତାନ ଅଟୁ। ଆମର କୁଳ ସବୁଠାରୁ ଶ୍ରେଷ୍ଠ। ଲୋକମାନେ ଦେବତାମାନଙ୍କୁ ସର୍ବୋଚ୍ଚ ସ୍ଥାନ ଦେଉଛନ୍ତି, କାହିଁକି ନା ସତ୍ୟଯୁଗ ଆଦିରେ ଦେବତା ହୋଇଥିଲେ। ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ ହୋଇଥାନ୍ତି। ତୁମମାନଙ୍କ ବ୍ୟତୀତ ଏହି କଥା କେହି ହେଲେ ଜାଣିନାହାନ୍ତି। ସେମାନେ କିପରି ଜାଣିପାରିବେ? ଯେହେତୁ ବ୍ରହ୍ମାଙ୍କୁ ସୂକ୍ଷ୍ମ ବତନରେ ଅଛନ୍ତି ବୋଲି ଭାବୁଛନ୍ତି, ସେ ଜିସ୍ମାନୀ ବ୍ରାହ୍ମଣ ଅଲଗା ଅଛନ୍ତି, ଯେଉଁମାନେ କି ପୂଜା କରିଥାନ୍ତି, ବ୍ରାହ୍ମଣ ଭୋଜନ ଖାଇଥାନ୍ତି। ତୁମେ ତ ବ୍ରାହ୍ମଣ ଭୋଜନ ଆଦି ଖାଉନାହିଁ। ବ୍ରହ୍ମାଙ୍କର ରହସ୍ୟ ଏବେ ଭଲ ଭାବରେ ବୁଝାଇବାକୁ ପଡ଼ୁଛି। କୁହ, ଅନ୍ୟ ସବୁ କଥାକୁ ଛାଡ଼ି ଯାହାଙ୍କ ଦ୍ୱାରା ପତିତରୁ ପବିତ୍ର ହେଉଛ, ପ୍ରଥମେ ତାଙ୍କୁ ତ ମନେ ପକାଅ, ପରେ ଏହି କଥା ମଧ୍ୟ ବୁଝିଯିବେ। ସାମାନ୍ୟ କଥାରେ ସଂଶୟ ଆସିଲେ ବାବାଙ୍କୁ ହିଁ ଛାଡ଼ି ଦେଇଥାନ୍ତି। ପ୍ରଥମ ମୁଖ୍ୟ କଥା ହେଉଛି ବାବା ଓ ସମ୍ପତ୍ତି। ବାବା କହୁଛନ୍ତି, ମୋତେ ମନେ ପକାଅ, ମୁଁ ନିଶ୍ଚୟ କାହା ଶରୀର ମାଧ୍ୟମରେ ତ ଆସିବି ନା, ତାଙ୍କର ନାମ ମଧ୍ୟ ରହିବା ଦରକାର। ପ୍ରଥମେ ତାଙ୍କୁ ଆସି ରଚନା କରୁଛି। ବ୍ରହ୍ମାଙ୍କ ସମ୍ବନ୍ଧରେ ବୁଝାଇବା ପାଇଁ ତୁମର ବହୁତ ବୁଦ୍ଧି ଥିବା ଦରକାର। ଏଭଳି ବୁଝାଇବାରେ ପଦାଦିକ ଅଶ୍ୱାରୋହୀ ସମସ୍ତେ ଝାଉଁଳି ପଡ଼ୁଛନ୍ତି, ଅବସ୍ଥା ଅନୁସାରେ ବୁଝାଉଛନ୍ତି ନା। ପ୍ରଜାପିତା ବ୍ରହ୍ମାଙ୍କ ତ ଏଠାରେ ଅଛନ୍ତି ନା, ବ୍ରାହ୍ମଣମାନଙ୍କ ଦ୍ୱାରା ଜ୍ଞାନଯଜ୍ଞ ରଚନା କରୁଥିବାରୁ ନିଶ୍ଚୟ ବ୍ରାହ୍ମଣ ହିଁ ଦରକାର ନା। ପ୍ରଜାପିତା ବ୍ରହ୍ମା ମଧ୍ୟ ଏହିଠାରେ ରହିବା ଦରକାର, ଯାହାଙ୍କ ଦ୍ୱାରା ବ୍ରାହ୍ମଣ ହେବେ। ବ୍ରାହ୍ମଣମାନେ କହୁଛନ୍ତି ଯେ ଆମେ ମଧ୍ୟ ହେଉଛି ବ୍ରହ୍ମାଙ୍କର ସନ୍ତାନ, ଭାବୁଛନ୍ତି ପରମ୍ପରାରୁ ଆମର କୁଳ ଚାଲି ଆସିଛି, କିନ୍ତୁ ବ୍ରହ୍ମା କେବେ ଥିଲେ ସେ କଥା ଜଣାନାହିଁ। ଏବେ ତୁମେ ବ୍ରାହ୍ମଣ ହୋଇଛ, ବ୍ରହ୍ମାଙ୍କ ସନ୍ତାନ ହିଁ ବ୍ରାହ୍ମଣ। ସେମାନେ ତ ବାବାଙ୍କର କର୍ତ୍ତବ୍ୟକୁ ଜାଣି ହିଁ ନାହାନ୍ତି। ଭାରତରେ ପ୍ରଥମେ ବ୍ରାହ୍ମଣ ହିଁ ଥିଲେ। ବ୍ରାହ୍ମଣମାନଙ୍କର ହେଉଛି ସବୁଠାରୁ ଉଚ୍ଚ କୁଳ। ଲୌକିକ ବ୍ରାହ୍ମଣମାନେ ମଧ୍ୟ ଭାବନ୍ତି ଯେ ଆମର କୁଳର ଉତ୍ପତ୍ତି ନିଶ୍ଚୟ ବ୍ରହ୍ମାଙ୍କଠାରୁ ହୋଇଥିବ, କିନ୍ତୁ କିପରି କେବେ ଏହାକୁ ବର୍ଣ୍ଣନା କରିପାରିବେ ନାହିଁ। ତୁମେ ଜାଣୁଛ, ପ୍ରଜାପିତା ବ୍ରହ୍ମା ହିଁ ବ୍ରାହ୍ମଣଙ୍କୁ ରଚନା କରୁଛନ୍ତି, ଯେଉଁ ବ୍ରାହ୍ମଣମାନଙ୍କୁ ହିଁ ପୁଣି ଦେବତା ହେବାକୁ ପଡ଼ିବ। ବ୍ରାହ୍ମଣମାନଙ୍କୁ ଆସି ବାବା ପଢ଼ାଉଛନ୍ତି। ବ୍ରାହ୍ମଣମାନଙ୍କର ରାଜତ୍ୱ ନାହିଁ, ବ୍ରାହ୍ମଣମାନଙ୍କର କୁଳ ଅଛି। ରାଜା ରାଣୀ ହେଲେ ହିଁ ରାଜତ୍ୱ କୁହାଯିବ, ଯେପରି ସୂର୍ଯ୍ୟବଂଶୀ ଡିନାଷ୍ଟି। ତୁମ ବ୍ରାହ୍ମଣମାନଙ୍କ ମଧ୍ୟରେ କେହି ରାଜା ତ ହେଉନାହାନ୍ତି। ସେମାନେ ଯେଉଁ କହୁଛନ୍ତି ଯେ କୌରବ ଏବଂ ପାଣ୍ଡବମାନଙ୍କର ରାଜ୍ୟ ଥିଲା, ଉଭୟ ଭୁଲ। ଉଭୟଙ୍କର ତ ରାଜତ୍ୱ ନାହିଁ। ପ୍ରଜାପିତା ପ୍ରଜା ଉପରେ ରାଜତ୍ୱ ଚାଲିଛି, ତାକୁ ରାଜଧାନୀ କୁହାଯିବ ନାହିଁ, ମୁକୁଟ ହିଁ ନାହିଁ। ବାବା ବୁଝାଉଛନ୍ତି, ପ୍ରଥମେ ଭାରତରେ ଡବଲ ମୁକୁଟ ଧାରିଥିଲେ, ପରେ ଗୋଟିଏ ମୁକୁଟ ହୋଇଗଲା, ବର୍ତ୍ତମାନ ତ ମୁକୁଟ ବିହୀନ ହୋଇଯାଇଛନ୍ତି। ଏହାକୁ ମଧ୍ୟ ଭଲ ଭାବରେ ସିଦ୍ଧ କରି ବତାଇବାକୁ ହେବ। ଯିଏ ଭଲ ଧାରଣାଯୁକ୍ତ ହୋଇଥିବେ ସିଏ ଭଲ ଭାବରେ ବୁଝାଇ ପାରିବେ। ବ୍ରହ୍ମାଙ୍କ ସମ୍ବନ୍ଧରେ ହିଁ ଅଧିକ କଥା ବୁଝାଇବାକୁ ପଡ଼ିଥାଏ, ବିଷ୍ଣୁଙ୍କୁ ମଧ୍ୟ ଜାଣିନାହାନ୍ତି, ଏ କଥା ମଧ୍ୟ ବୁଝାଇବାକୁ ହେବ। ବୈକୁଣ୍ଠକୁ ବିଷ୍ଣୁପୁରୀ କୁହାଯାଉଛି, ଅର୍ଥାତ୍ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। କୃଷ୍ଣ ରାଜକୁମାର ହେଲେ ତ କହିବେ ନା, ମୋ ବାବା ହେଉଛନ୍ତି ରାଜା। ଏପରି ନୁହେଁ ଯେ କୃଷ୍ଣଙ୍କ ବାପା ରାଜା ହୋଇପାରିବେ ନାହିଁ। ଶ୍ରୀକୃଷ୍ଣଙ୍କୁ ରାଜକୁମାର କୁହାଯାଉଥିବାରୁ ନିଶ୍ଚୟ ରାଜାଙ୍କ ପାଖରେ ଜନ୍ମ ହେବେ। ସାହୁକାରଙ୍କ ପାଖରେ ଜନ୍ମ ନେଇଥିଲେ ତାଙ୍କୁ କ'ଣ ରାଜକୁମାର କୁହାଯାଇଥାନ୍ତା କି? ରାଜପଦ ଏବଂ ସାହୁକାରଙ୍କ ପଦ ମଧ୍ୟରେ ରାତିଦିନର ଫରକ ରହିଛି। ଶ୍ରୀକୃଷ୍ଣଙ୍କ ପିତା ରାଜାଙ୍କର ନାମ ହିଁ ନାହିଁ। ଶ୍ରୀକୃଷ୍ଣଙ୍କୁ ନାମ କେତେ ପ୍ରସିଦ୍ଧ ଅଛି, ପିତାଙ୍କର ପଦ ଶ୍ରେଷ୍ଠ ବୋଲି କୁହାଯାଇପାରିବ ନାହିଁ। ତାହା ଦ୍ୱିତୀୟ ଶ୍ରେଣୀର ପଦ, ଯିଏ କେବଳ ନିମିତ୍ତ ହୋଇଛନ୍ତି କୃଷ୍ଣଙ୍କୁ ଜନ୍ମ ଦେବା ପାଇଁ। ଏପରି ନୁହେଁ ଯେ ସେ କୃଷ୍ଣଙ୍କ ଆତ୍ମାଠାରୁ ବେଶୀ ପଢ଼ିଛନ୍ତି, ନା କୃଷ୍ଣ ହିଁ ପୁଣି ନାରାୟଣ ହୋଇଥାନ୍ତି, ବାକି ବାବାଙ୍କର ନାମ ହିଁ ଲୋପ ହୋଇଯାଇଥାଏ। ସେ ନିଶ୍ଚିତ ବ୍ରାହ୍ମଣ, କିନ୍ତୁ ପାଠପଢ଼ାରେ ଶ୍ରୀକୃଷ୍ଣଙ୍କଠାରୁ କମ୍ ଅଛନ୍ତି। ଶ୍ରୀକୃଷ୍ଣଙ୍କ ଆତ୍ମା ନିଜ ବାପାଙ୍କଠାରୁ ମଧ୍ୟ ଅଧିକ ପାଠ ପଢ଼ିଛନ୍ତି, ସେଥିପାଇଁ ତ ତାଙ୍କର ଏତେ ନାମ ପ୍ରସିଦ୍ଧ ରହିଛି। କୃଷ୍ଣଙ୍କ ପିତା କିଏ ଥିଲେ ଏକଥା ଯେପରି କାହାକୁ ଜଣା ହିଁ ନାହିଁ, ଆଗକୁ ଗଲେ ଜଣାପଡ଼ିବ। ଏହିଠାରୁ ତ ଶିକ୍ଷା ନେଇଥିବେ ନା, ରାଧାଙ୍କର ମଧ୍ୟ ମା ବାପା ତ ଥିବେ ନା, କିନ୍ତୁ ତାଙ୍କଠାରୁ ରାଧାଙ୍କ ନାମ ଅଧିକ ପ୍ରସିଦ୍ଧ, କାହିଁକି ନା ମା ବାପା କମ୍ ପାଠ ପଢ଼ିଛନ୍ତି, ରାଧାଙ୍କ ନାମ ତାଙ୍କଠାରୁ ଉଚ୍ଚ ହୋଇଯାଇଥାଏ। ଏହା ହେଉଛି ପ୍ରାଞ୍ଜଳ ପିଲାମାନଙ୍କୁ ବୁଝାଇବା ପାଇଁ। ସମସ୍ତ ଆଧାର ପାଠପଢ଼ା ଉପରେ ରହିଛି। ବ୍ରହ୍ମାଙ୍କ ସମ୍ବନ୍ଧରେ ବୁଝାଇବା ନିମନ୍ତେ ମଧ୍ୟ ବୁଦ୍ଧି ଦରକାର। ସେହି ଶ୍ରୀକୃଷ୍ଣଙ୍କର ଆତ୍ମା ହିଁ 84 ଜନ୍ମ ନେଇଛନ୍ତି, ତୁମେ ମଧ୍ୟ 84 ଜନ୍ମ ନେଉଛ। ସମସ୍ତେ ତ ଏକାଠି ଆସିବେ ନାହିଁ, ଯିଏ ପାଠପଢ଼ାରେ ପ୍ରଥମ ହେଉଛନ୍ତି ସତ୍ୟଯୁଗରେ ମଧ୍ୟ ସେ ପ୍ରଥମେ ଆସିବେ। କ୍ରମାନ୍ୱୟରେ ତ ଆସୁଛନ୍ତି ନା, ଏହା ବହୁତ ସୂକ୍ଷ୍ମ କଥା। ଯାହାଙ୍କର ସ୍ୱଳ୍ପ ବୁଦ୍ଧି ହୋଇଥିବ ସେମାନେ ତ ଧାରଣା କରିପାରିବେ ନାହିଁ, କ୍ରମାନ୍ୱୟରେ ଧାରଣା କରିଥାନ୍ତି। ତୁମର କ୍ରମାନ୍ୱୟରେ ବଦଳି ହେଉଛି, କେତେ ବଡ଼ ଲମ୍ବା ଧାଡ଼ି ଲାଗିବ। ଯେଉଁମାନେ ପଛ ଆଡ଼କୁ ଯିବେ କ୍ରମାନ୍ୱୟରେ ନିଜ ନିଜର ସ୍ଥାନରେ ଯାଇ ନିବାସ କରିବେ। ସମସ୍ତଙ୍କ ପାଇଁ ସ୍ଥାନ ନିର୍ଦ୍ଦିଷ୍ଟ ରହିଛି। ଏହା ବହୁତ ଆଶ୍ଚର୍ଯ୍ୟଜନକ ଖେଳ, କିନ୍ତୁ କେହି ହେଲେ ବୁଝୁନାହାନ୍ତି। ଏହାକୁ କଣ୍ଟାର ଜଙ୍ଗଲ କୁହାଯାଉଛି। ଏଠାରେ ସମସ୍ତେ ପରସ୍ପରକୁ ଦୁଃଖ ଦେଇଛନ୍ତି, ସେଠାରେ ତ ସ୍ୱାଭାବିକ ଭାବେ ସୁଖ ରହିବ, ଏଠାରେ ହେଉଛି କୃତ୍ରିମ ସୁଖ। ବାସ୍ତବ ସୁଖ ଏକମାତ୍ର ବାବା ହିଁ ଦେଇପାରିବେ। ଏଠାରେ କାକ ବିଷ୍ଟା ସମାନ ସୁଖ ରହିଛି। ଦିନକୁ ଦିନ ସଂସାର ତମ ପ୍ରଧାନ ହୋଇଚାଲିଛି, ଏଠାରେ କେତେ ଦୁଃଖ ରହିଛି। କହୁଛନ୍ତି ବାବା, ମାୟାର ତୁଫାନ ବହୁତ ଆସୁଛି, ମାୟା ଭ୍ରମରେ ପକେଇ ଦେଉଛି, ବହୁତ ଦୁଃଖର ଅନୁଭବ ହେଉଛି। ସୁଖଦାତା ବାବାଙ୍କର ସନ୍ତାନ ହୋଇ ମଧ୍ୟ ଯଦି ଦୁଃଖର ଅନୁଭବ ହେଉଛି, ତେବେ ବାବା କହୁଛନ୍ତି, ପିଲାମାନେ ଏହା ତୁମର ବହୁତ ବଡ଼ କର୍ମଭୋଗ। ବାବା ମିଳିଥିବାରୁ ଦୁଃଖର ଅନୁଭବ ହେବା ଅନୁଚିତ। ଯାହା କିଛି ପୁରୁଣା କର୍ମଭୋଗ ଅଛି ତାକୁ ଯୋଗବଳ ଦ୍ୱାରା ଚୁକ୍ତ କର। ଯଦି ଯୋଗବଳ ନଥିବ ତେବେ ଦଣ୍ଡ ଭୋଗୀ ଚୁକ୍ତ କରିବାକୁ ପଡ଼ିବ। ଦଣ୍ଡ ସାଥି ଜରିବାନା ଭଲ କଥା ନୁହେଁ, ଭଲ ଭାବେ ପୁରୁଷାର୍ଥ କରିବା ଦରକାର, ନଚେତ ପୁଣି ଟ୍ରିବ୍ୟୁନାଲ ବସିବ। ପ୍ରଜା ତ ଢେର ଅଛନ୍ତି, ସେମାନେ ତ ଡ୍ରାମା ଅନୁସାରେ ଗର୍ଭ ଜେଲରେ ବହୁତ ଦଣ୍ଡ ଭୋଗ କରିଥାନ୍ତି। ଅଶୁଦ୍ଧ ଆତ୍ମାମାନେ ବହୁତ ଭଟକୁଥାନ୍ତି ମଧ୍ୟ, କେହି କେହି ଆତ୍ମା ବହୁତ କ୍ଷତି କରିଥାନ୍ତି। ଯେତେବେଳେ କାହା ମଧ୍ୟରେ ଅଶୁଦ୍ଧ ଆତ୍ମା ପ୍ରବେଶ କରିଥାଏ ସେତେବେଳେ କେତେ ହଇରାଣ ହୋଇଥାନ୍ତି। ନୂଆ ଦୁନିଆରେ ଏଭଳି କଥା ହୁଏ ନାହିଁ। ଏବେ ତୁମେ ପୁରୁଷାର୍ଥ କରୁଛ, ଆମେ କିପରି ନୂଆ ଦୁନିଆକୁ ଯିବୁ? ସେଠାକୁ ଯାଇ ନୂଆ ନୂଆ ମହଲ ତିଆରି କରିବାକୁ ପଡ଼ିବ। କୃଷ୍ଣଙ୍କ ଭଳି ରାଜାମାନଙ୍କ ପାଖରେ ଜନ୍ମ ନେବ, କିନ୍ତୁ ଏତେ ମହଲ ଆଦି ସବୁ କଣ ପୂର୍ବରୁ କଣ ନିର୍ମାଣ ହୋଇଥିବ କି? ସେ ସବୁ ତ ପୁଣି ତିଆରି କରିବାକୁ ପଡ଼ିବ। କିଏ ରଚନା କରୁଛନ୍ତି ଯାହାଙ୍କ ପାଖରେ ଜନ୍ମ ନେଇଥାନ୍ତି? ଗାୟନ ମଧ୍ୟ ରହିଛି, ରାଜାମାନଙ୍କ ପାଖରେ ଜନ୍ମ ହେବେ। କଣ ସବୁ ହେବ ତାହା ତ ଆଗକୁ ଗଲେ ଦେଖିବ। ଏବେଠାରୁ ତ ବାବା ବତାଇବେ ନାହିଁ, କହିଦେଲେ ନକଲି ନାଟକ ହୋଇଯିବ, ସେଥିପାଇଁ କିଛି ବତାଉ ନାହାନ୍ତି। ଡ୍ରାମାରେ ବତାଇବାର ନିୟମ ନାହିଁ। ବାବା କହୁଛନ୍ତି, ମୁଁ ମଧ୍ୟ ଅଭିନେତା ଅଟେ, ଆଗର କଥା ପୂର୍ବରୁ ଯଦି ଜାଣିଥାନ୍ତି ତେବେ ବହୁତ କିଛି ବତାଇଥାନ୍ତି। ବାବା ଅନ୍ତର୍ଯ୍ୟାମୀ ହୋଇଥିଲେ ପୂର୍ବରୁ ବତାଇଥାନ୍ତେ। ବାବା କହୁଛନ୍ତି, ନା ଡ୍ରାମାରେ ଯାହା ହେଉଛି ତାକୁ ସାକ୍ଷୀ ହୋଇ ଦେଖିଚାଲ, ଏବଂ ତା ସହିତ ଯୋଗର ଯାତ୍ରାରେ ମଗ୍ନ ହୋଇ ରୁହ, ଏଥିପାଇଁ ହିଁ ଫେଲ୍ ହୋଇଥାନ୍ତି। ଜ୍ଞାନ କେବେ କମ୍ ବେଶୀ ହୁଏ ନାହିଁ, ଯୋଗର ଯାତ୍ରା ହିଁ କେବେ କମ୍ କେବେ ଅଧିକ ହୋଇଥାଏ। ଜ୍ଞାନ ତ ଯାହା ମିଳିଲା ତାହା ହିଁ ତ ରହୁଛି, ଯୋଗର ଯାତ୍ରାରେ କେବେ ଉତ୍ସାହ ରହୁଛି କେବେ ଢିଲା ହୋଇଯାଉଛି। ତଳ ଉପର ଯାତ୍ରା ହେଉଛି, ଜ୍ଞାନରେ ତୁମେ ସିଢ଼ି ଚଢ଼ୁ ନାହ, ଜ୍ଞାନକୁ ଯାତ୍ରା ବୋଲି କୁହାଯାଉ ନାହିଁ, ଯାତ୍ରା ହେଉଛି ଯୋଗର। ବାବା କହୁଛନ୍ତି ୟାଦରେ ରହିବା ଦ୍ୱାରା ତୁମେ ନିରାପଦରେ ରହିବ, ଦେହ ଅଭିମାନରେ ଆସିବା ଦ୍ୱାରା ତୁମେ ବହୁତ ଧୋକା ଖାଉଛ, ବିକର୍ମ କରିଦେଉଛ। କାମ ବିକାର ହେଉଛି ମହାଶତ୍ରୁ, ସେଥିରେ ଫେଲ୍ ହୋଇଯାଉଛନ୍ତି। ବାବା କ୍ରୋଧ ଆଦିର କଥା ଏତେ କହୁନାହାନ୍ତି। ଜ୍ଞାନ ଦ୍ୱାରା ହେଉଛି ସେକେଣ୍ଡରେ ଜୀବନ ମୁକ୍ତି ହେଉଛି, ନଚେତ ଏପରି ବି କୁହାଯାଏ ସାଗରକୁ କାଳି ବନାଓ ତଥାପି ଭଗବାନଙ୍କ ମହିମା ସମ୍ପୂର୍ଣ୍ଣ ହେବ ନାହିଁ, ନଚେତ କେବଳ କୁହାଯାଉଛି ଅଲ୍ପକୁ ମନେ ପକାଅ। ୟାଦ କରିବା କାହାକୁ କୁହାଯାଏ? ଏକଥା କଣ ଜାଣିଛନ୍ତି କି? କହୁଛନ୍ତି କଳି ଯୁଗରୁ ଆମକୁ ସତ୍ୟ ଯୁଗକୁ ନେଇଚାଲ। ପୁରୁଣା ଦୁନିଆରେ କେତେ ଦୁଃଖ ରହିଛି ଦେଖୁଛ, ବର୍ଷାରେ କେତେ ଘର ଭାଙ୍ଗି ପଡୁଛି, କେତେ ବୁଡ଼ି ଯାଉଛନ୍ତି। ବର୍ଷା ଆଦି ଏସବୁ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ, ଏସବୁ ଅଚାନକ ହୋଇଯିବ। କୁମ୍ଭକର୍ଣ୍ଣ ନିଦରେ ଶୋଇ ରହିଛନ୍ତି, ବିନାଶ ସମୟରେ ଜାଗ୍ରତ ହେଲେ କଣ କରିପାରିବେ? ମରିଯିବେ। ଧରିତ୍ରୀ ମଧ୍ୟ ଜୋରରେ ହଲିବ, ତୁଫାନ ବର୍ଷା ଆଦି ସବୁ ହେବ, ବମ୍ ମଧ୍ୟ ପକାଇବେ, କିନ୍ତୁ ଏଠାରେ ପୁଣି ଗୃହଯୁଦ୍ଧ ମିଶିଯିବ। ରକ୍ତ ନଦୀର ଗାୟନ ରହିଛି, ଏଠାରେ କେତେ ମାରପିଟ ହେଉଛି, ପରସ୍ପର ଉପରେ କେସ୍ କରି ଚାଲିଛନ୍ତି, ସେମାନେ ଲଢ଼ିବେ ମଧ୍ୟ ନିଶ୍ଚୟ। ସମସ୍ତେ ହେଲେ ପିତୃହୀନ, ତୁମେ ବାବାଙ୍କର ହୋଇଛ, ତୁମକୁ କୌଣସି ଲଢ଼େଇ ଆଦି କରିବାର ନାହିଁ। ବ୍ରାହ୍ମଣ ହେବା ଦ୍ୱାରା ତୁମେ ବାବାଙ୍କର ହୋଇଗଲ। ବାପା ଅଥବା ପତିଙ୍କୁ ଧନୀ ବୋଲି କୁହାଯାଏ। ଶିବ ବାବା ତ ହେଉଛନ୍ତି ପତିମାନଙ୍କର ପତି, ନିର୍ବନ୍ଧ ହୋଇଗଲେ ତ କହିଥାନ୍ତି ଆମେ ଏପରି ସ୍ୱାମୀଙ୍କ ସହିତ କେବେ ମିଶିବୁ। ଆତ୍ମାମାନେ କହୁଛନ୍ତି ଶିବ ବାବା ଆମର ତ ଆପଣଙ୍କ ସହ ନିର୍ବନ୍ଧ ହୋଇସାରିଛି, ଏବେ ଆପଣଙ୍କ ସହିତ ଆମେ କିପରି ମିଶିବୁ? କେହି ତ ସତ୍ୟ ଲେଖୁଛନ୍ତି, କେହି ତ ବହୁତ ଲୁଚଉଛନ୍ତି, ସତ୍ୟତାର ସହିତ ଲେଖି ନାହାନ୍ତି ଯେ ବାବା ଆମ ଦ୍ୱାରା ଏହି ଭୁଲ ହୋଇଗଲା, କ୍ଷମା କର। ଯଦି କେହି ବିକାରଗ୍ରସ୍ତ ହେଲେ ତେବେ ବୁଦ୍ଧିରେ ଧାରଣା ହୋଇପାରିବ ନାହିଁ। ବାବା କହୁଛନ୍ତି ତୁମେ ଏପରି କୋଠର ଭୁଲ କଲେ ଚୁରମାର ହୋଇଯିବ, ତୁମକୁ ମୁଁ ଗୋରା କରିବାକୁ ଆସିଛି, ପୁଣି ତୁମେ କଳା ମୁହଁ କିପରି କରୁଛ? ଭଲେ ସ୍ୱର୍ଗକୁ ଯିବ କିନ୍ତୁ ମୂଲ୍ୟହୀନ ପଦ ପାଇବ, ରାଜଧାନୀ ସ୍ଥାପନ ହେଉଛି ନା, କେହି ତ ହାରିଯାଇ ଜନ୍ମ ଜନ୍ମାନ୍ତରର ପଦ ଭ୍ରଷ୍ଟ କରିଦେଉଛନ୍ତି। କହୁଛନ୍ତି ବାବାଙ୍କ ଠାରୁ ତୁମେ ଏହି ପଦ ପାଇବାକୁ ଆସିଛ, ବାବା ଏତେ ଉଚ୍ଚ ପଦାଧିକାରୀ ହେବେ, ଆମେ ସନ୍ତାନମାନେ କଣ ପ୍ରଜା ହେବୁ କି? ବାବା ଗଦ୍ଦୀ ଉପରେ ବସିଥିବେ ଏବଂ ପିଲାମାନେ ଦାସ ଦାସୀ ହେବେ, କେତେ ଲଜ୍ଜାର କଥା। ଅନ୍ତିମ ସମୟରେ ତୁମକୁ ସବୁର ସାକ୍ଷାତକାର ହେବ, ପୁଣି ବହୁତ ପଶ୍ଚାତ୍ତାପ କରିବ, ଅଯଥା ଏପରି କଲି। ସନ୍ନ୍ୟାସୀ ମଧ୍ୟ ବ୍ରହ୍ମଚର୍ଯ୍ୟରେ ରହୁଥିବାରୁ ବିକାରୀମାନେ ତାଙ୍କ ପାଖରେ ମୁଣ୍ଡ ନୁଆଉଛନ୍ତି, ପବିତ୍ରତାର ମାନ ରହିଛି। କାହାର ଭାଗ୍ୟରେ ନଥିଲେ ବାବା ଆସି ପଢ଼ାଇଲେ ମଧ୍ୟ ତଥାପି ଭୁଲ କରୁଛନ୍ତି, ବାବାଙ୍କୁ ମନେ ହିଁ ପକାଉନାହାନ୍ତି, ବହୁତ ବିକର୍ମ ହୋଇଯାଇଥାଏ। ତୁମ ପିଲାମାନଙ୍କ ଉପରେ ଏବେ ବୃହସ୍ପତି ଦଶା ରହିଛି, ଏହାଠାରୁ ଉଚ୍ଚ ଦଶା ଆଉ କିଛି ନାହିଁ, ତୁମେ ପିଲାମାନଙ୍କ ଉପରେ ଚକ୍ର ଲଗାଇଥାଏ। ଆଚ୍ଛା, ମିଠା ମିଠା ଶିଖିଲ ଦିଏ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ଏହି ଡ୍ରାମାର ପ୍ରତ୍ୟେକ ଦୃଶ୍ୟକୁ ସାକ୍ଷୀ ହୋଇ ଦେଖିବାକୁ ହେବ। ଏକମାତ୍ର ବାବାଙ୍କର ସ୍ମୃତିରେ ମସ୍ତ ରହିବାକୁ ହେବ। ଯୋଗର ଯାତ୍ରାରେ କେବେ ବି ଉମଙ୍ଗ ଉତ୍ସାହ କମ୍ ନ ହେଉ। 2 ପାଠପଢ଼ାରେ କେବେ ଗଫଲତ ଅର୍ଥାତ୍ ଅବହେଳା କରିବାର ଅନୁଚିତ। ନିଜର ଶ୍ରେଷ୍ଠ ଭାଗ୍ୟ ଗଢ଼ିବା ପାଇଁ ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ। ମାୟାଠାରୁ ହାରିଯାଇ ଜନ୍ମ ଜନ୍ମାନ୍ତର ପାଇଁ ନିଜର ପଦ ଭ୍ରଷ୍ଟ କରିବାର ନାହିଁ। ବରଦାନ ସଚ୍ଚା ସେବା ଦ୍ୱାରା ଅବିନାଶୀ ଅଲୌକିକ ଖୁସିର ସାଗର ଲହଡ଼ିରେ ଖେଳୁଥିବା ସୌଭାଗ୍ୟଶାଳୀ ଆତ୍ମା ହୁଅ। ଯେଉଁ ପିଲାମାନେ ସେବା କରିବାରେ ବାପ ଦାଦାଙ୍କର ତଥା ନିମିତ୍ତ ହୋଇଥିବା ବଡ଼ମାନଙ୍କର ସ୍ନେହପୂର୍ଣ୍ଣ ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି, ସେମାନଙ୍କୁ ନିଜ ଭିତରେ ଅଲୌକିକ ଆତ୍ମିକ ଖୁସିର ଅନୁଭବ ହୋଇଥାଏ। ସେମାନେ ସେବା ଦ୍ୱାରା ଆନ୍ତରିକ ଖୁସି, ଆତ୍ମିକ ମୌଜ ଏବଂ ବେହଦର ପ୍ରାପ୍ତିର ଅନୁଭବ କରିବା ସହିତ ସର୍ବଦା ଖୁସିର ସାଗରର ଲହଡ଼ିରେ ଖେଳୁଥାନ୍ତି। ତେଣୁ ସଚ୍ଚା ସେବା ସମସ୍ତଙ୍କର ସ୍ନେହ, ସମସ୍ତଙ୍କ ଦ୍ୱାରା ଅବିନାଶୀ ସମ୍ମାନ ଏବଂ ଖୁସି ରୂପକ ଆଶୀର୍ବାଦ ତଥା ସୌଭାଗ୍ୟ ପ୍ରାପ୍ତ କରିବାର ଶ୍ରେଷ୍ଠ ଭାଗ୍ୟର ଅନୁଭବ କରାଇଥାଏ। ଯିଏ ସର୍ବଦା ଖୁସିରେ ରହିଥାଏ ସେ ହିଁ ସୌଭାଗ୍ୟଶାଳୀ। ସ୍ଲୋଗାନ ସର୍ବଦା ହର୍ଷିତ ଏବଂ ଆକର୍ଷଣ ମୂର୍ତ୍ତ ହେବା ପାଇଁ ସନ୍ତୁଷ୍ଟମଣି ହୁଅ। ଅବ୍ୟକ୍ତ ଇସାରା ଯଦି ସହଜ ଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ। କର୍ମରେ, ବାଣୀରେ, ସମ୍ବନ୍ଧ ସମ୍ପର୍କରେ ଭଲ ଅର୍ଥାତ୍ ସ୍ନେହ ଦେବା ସହିତ କର୍ମରେ, ବାଣୀରେ, ସମ୍ବନ୍ଧ ସମ୍ପର୍କରେ ଲଭ ଅର୍ଥାତ୍ ସ୍ନେହ ଦେବା ସହିତ ସମୃଦ୍ଧି, ସ୍ମୃତି ଏବଂ ସ୍ଥିତିରେ ଲଭଲିନ ହୋଇ ରହିବାକୁ ହେବ। ଯିଏ ଯେତିକି ଲଭଲି ଅର୍ଥାତ୍ ପ୍ରିୟ ହୋଇଥିବ ସେ ସେତିକି ଲଭଲିନ ସ୍ଥିତିରେ ରହିପାରିବ। ଏହି ଲଭଲିନ ସ୍ଥିତିକୁ ଲୋକମାନେ ଲିନ୍ ହେବାର ଅବସ୍ଥା କହିଦେଇଛନ୍ତି। ବାବାଙ୍କ ସହିତ ଲଭ ଅର୍ଥାତ୍ ସ୍ନେହକୁ ସମାପ୍ତ କରି କେବଳ ଲୀନ ହେବା ଶବ୍ଦକୁ ଧରି ନେଇଛନ୍ତି। ଯଦି ତୁମେମାନେ ସର୍ବଦା ବାବାଙ୍କର ସ୍ନେହରେ ଲଭଲିନ ହୋଇ ରହିବ ତେବେ ଅନ୍ୟମାନଙ୍କୁ ମଧ୍ୟ ସହଜରେ ନିଜ ସମାନ ବା ବାବାଙ୍କ ସମାନ କରିପାରିବ। ଓମ୍ ଶାନ୍ତି।